ആകാശവാണി. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, କର୍ମକ୍ଷେତ୍ରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ. ଭାରତ ମାଲେସିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ. ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାରୁ ମମତା ମହାନ୍ତ ପ୍ରାର୍ଥୀ ମନୋନୀତ. ପ୍ରଶାସନିକ କ୍ଷେତ୍ରରେ ଲାଟେରାଲ ଏଣ୍ଟ୍ରି ସମ୍ବନ୍ଧୀୟ ବିଜ୍ଞାପନକୁ ବାତିଲ କଲା ୟୁପିଏସ୍ସି ଏବଂ ସନ୍ଦିଗ୍ଧ ମଙ୍କିପକ୍ସ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସ ପକ୍ଷରୁ ମାର୍ଗଦର୍ଶିକା ଜାରି. କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଡାକ୍ତର ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ସୁପ୍ରିମକୋର୍ଟ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି. କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି. ଆସନ୍ତା ତିନି ସପ୍ତାହ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି. ଦୁଇ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ଟାସ୍କଫୋର୍ସକୁ ନିର୍ଦ୍ଦେଶ ଦିଆଯାଇଛି. ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟାସନାଲ୍ ଗ୍ୟାଷ୍ଟ୍ରୋଲୋଜିର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ନାଗେଶ୍ୱର ରେଡ୍ଡି, ସର୍ଜନ ଭାଇସ୍ ଆଡମିରାଲ୍ ଆର୍କେ ସରିନ୍, ଡାକ୍ତର ଏମ୍ ଶ୍ରୀନିବାସ, ଡକ୍ଟର ପ୍ରତିମା ମୂର୍ତ୍ତି, ଡକ୍ଟର ଗୋବର୍ଦ୍ଧନ ଦତ୍ତ ପୁରୀ, ଡକ୍ଟର ସୌମିତ୍ର ରାଓ୍ୱତ, ପ୍ରଫେସର ଅନିତା ସାକ୍ସେନା, ପ୍ରଫେସର ପଲ୍ଲବୀ ସାପ୍ରେ ଏବଂ ଡକ୍ଟର ପଦ୍ମା ଶ୍ରୀବାସ୍ତବ ପ୍ରମୁଖ ଏହି ଟାସ୍କଫୋର୍ସର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି. ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ଜଷ୍ଟିସ୍ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି. ଏହି ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି. ଏ ନେଇ କାର୍ଯ୍ୟକାରୀ ହେଉଥିବା ଆଇନ ଯଥେଷ୍ଟ ନୁହେଁ ବୋଲି କୋର୍ଟ କହିଛନ୍ତି. ନିଜ ଆଡ଼ୁ ଏହି ମାମଲାକୁ ରୁଜୁ କରି ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି. ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ଭଳି ରାଜ୍ୟ ଏଥିପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି ବୋଲି ମାମଲା ଶୁଣାଣି ବେଳେ ଜଣାପଡ଼ିଛି. ଆସନ୍ତା 23 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି. ବିଜେପି ମୁଖପାତ୍ର ଡକ୍ଟର ସୁଧାଂଶୁ ତ୍ରିବେଦୀ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି. ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି, ଏହି ଘଟଣା ସହ ଜଡ଼ିତ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି. ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି ବେଳେ ଏହି ଘଟଣାରେ ତୃଣମୂଳ କଂଗ୍ରେସ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛନ୍ତି. ସେ କହିଛନ୍ତି, ଏହି ଘଟଣାରେ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ. ଅନ୍ୟପକ୍ଷରେ ଆର୍ଏମ୍ଏଲ୍ ହସ୍ପିଟାଲର ଆବାସିକ ଡାକ୍ତର ସଂଘ ପକ୍ଷରୁ ଚାଲିଥିବା ଧର୍ମଘଟ ପ୍ରତ୍ୟାହୃତ ହୋଇଛି. ଉପସ୍ଥାପନ କରାଯାଇଥିବା ଦାବିଗୁଡ଼ିକ ସମ୍ପର୍କରେ ସରକାର ସକାରାତ୍ମକ ପଦକ୍ଷେପ ନେଉଥିବା ପରିପ୍ରେକ୍ଷୀରେ ଧର୍ମଘଟ ପ୍ରତ୍ୟାହୃତ ହୋଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି. ଅନ୍ୟ ମେଡିକାଲ କଲେଜ ଆବାସିକ ଡାକ୍ତର ସଂଘ ପକ୍ଷରୁ ଚାଲିଥିବା ଧର୍ମଘଟ ପ୍ରତ୍ୟାହୃତ ହେବ ବୋଲି ଆଶା କରାଯାଉଛି. ଭାରତ ଓ ମାଲେସିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆଜି କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରତିପକ୍ଷ ସେରି ଅନୱାର ବିନ୍ ଇବ୍ରାହିମ୍ଙ୍କ ମଧ୍ୟରେ ନୂଆଦିଲ୍ଲୀଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଏଥିରେ ଶ୍ରମ ଓ ନିଯୁକ୍ତି, ଆୟୁର୍ବେଦ ଏବଂ ପାରମ୍ପରିକ ଔଷଧ, ପ୍ରଯୁକ୍ତି ବିଦ୍ୟା, ସଂସ୍କୃତି, ଯୁବ ଏବଂ କ୍ରୀଡ଼ା କ୍ଷେତ୍ର ଆଦି ଅନ୍ତର୍ଭୁକ୍ତ। ଏହାପରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ମାଲେସିଆ ମଧ୍ୟରେ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଏହା ନୂତନ ଗତି ଏବଂ ଶକ୍ତି ଦ୍ୱାରା ଅଗ୍ରଗତି କରୁଛି। ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ବିଭିନ୍ନ କ୍ଷେତ୍ର ଉପରେ ପାରସ୍ପରିକ ସହଯୋଗ ନେଇ ବିଚାର ବିମର୍ଶ ହୋଇଛି। ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପାରସ୍ପରିକ ସହଯୋଗ ପାଇଁ ଉଭୟ ପକ୍ଷ ଆଲୋଚନା କରିଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ଉଭୟ ଦେଶ ଏକମତ ବୋଲି ସେ କହିଛନ୍ତି। ଫିନ୍ଟେକ୍, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ କ୍ୱାଣ୍ଟମ୍ ଟେକ୍ନୋଲୋଜି ଭଳି ନୂତନ ପ୍ରଯୁକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଗତବର୍ଷ ମାଲେସିଆ ପକ୍ଷରୁ ଭାରତରେ $5 ବିଲିୟନ୍ ପୁଞ୍ଜିନିବେଶ ଉପରେ ପଦକ୍ଷେପ ନିଆଯାଇଥିଲା। ଏହି ଅବସରରେ ମାଲେସିଆ ପ୍ରଧାନମନ୍ତ୍ରୀ ଶ୍ରୀ ଇବ୍ରାହିମ୍ କହିଛନ୍ତି, ଭାରତର ଏକ ସମୃଦ୍ଧ ଇତିହାସ ରହିଛି, ଏହାର ସଂସ୍କୃତି ଏବଂ ସଭ୍ୟତା ବହୁ ପୁରାତନ। ଦୁଇ ଦେଶ ମଧ୍ୟରେ ଆହୁରି ଅନେକ କ୍ଷେତ୍ରରେ ସହଭାଗିତାର ସୁଯୋଗ ରହିଛି ବୋଲି ସେ କହିଛନ୍ତି। ବୈଠକ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅନ୍ୟତମ ସଚିବ ଜୟଦୀପ ମଜୁମଦାର କହିଛନ୍ତି, ଉଭୟ ଦେଶ ବାଣିଜ୍ୟ, ପ୍ରତିରକ୍ଷା, ନିରାପତ୍ତା, ସାଂସ୍କୃତିକ ଆଦାନ ପ୍ରଦାନ, ଅକ୍ଷୟ ଶକ୍ତି, ସେମିକଣ୍ଡକ୍ଟର ଏବଂ ନିରନ୍ତର ବିକାଶ ଭଳି କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶାରୁ ମମତା ମହାନ୍ତ ପ୍ରାର୍ଥୀ ହୋଇଛନ୍ତି। ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ଆଜି ମମତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀମତୀ ମହାନ୍ତ ବିଜେଡି ପକ୍ଷରୁ ରାଜ୍ୟସଭାର ସଦସ୍ୟ ଥିଲେ, ତେବେ ସେ ସଦସ୍ୟ ପଦରୁ ଇସ୍ତଫା ଦେବାରୁ ଓଡ଼ିଶାରୁ ଗୋଟିଏ ପଦବୀ ପାଇଁ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ଆସନ୍ତା ମାସ 3 ତାରିଖରେ ଓଡ଼ିଶାକୁ ମିଶାଇ 9 ରାଜ୍ୟର 12 ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ର ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ କ୍ଷେତ୍ରରେ ଲାଟେରାଲ୍ ଏଣ୍ଟ୍ରି ସମ୍ବନ୍ଧୀୟ ବିଜ୍ଞାପନକୁ ବାତିଲ କରିଛି। କେନ୍ଦ୍ର କାର୍ମିକ ଏବଂ ପ୍ରଶିକ୍ଷଣ ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ୟୁପିଏସ୍ସି ଏହି ନିଷ୍ପଭି ନେଇଥିବା ଜଣାପଡ଼ିଛି। ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଜ୍ଞାପନକୁ ବାତିଲ କରିବାକୁ ୟୁପିଏସ୍ସିକୁ ଚିଠି ଲେଖି ଜଣାଇଥିଲେ। ୟୁପିଏସ୍ସି ଅଧ୍ୟକ୍ଷ ପ୍ରୀତି ସୁଦାନଙ୍କୁ ଲେଖାଯାଇଥିବା ଚିଠିରେ ଡକ୍ଟର ସିଂ କହିଛନ୍ତି, ସାମାଜିକ ନ୍ୟାୟ ଦିଗରେ ସାମ୍ବିଧାନିକ ଅଧିକାର ବଜାୟ ରଖିବା ଜରୁରୀ। ଲାଟେରାଲ୍ ଏଣ୍ଟ୍ରି ପଦବୀଗୁଡ଼ିକୁ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଉଛି ଏବଂ ଏହାକୁ ଏକକ କ୍ୟାଡର ପଦବୀ ଭାବେ ମନୋନୀତ କରାଯାଇଥିବାରୁ ଏଥିରେ ସଂରକ୍ଷଣର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଟେରାଲ୍ ଏଣ୍ଟ୍ରି ପ୍ରକ୍ରିୟାରେ ସମାନତା ଏବଂ ସାମାଜିକ ନ୍ୟାୟନୀତି ଅବଲମ୍ବନ ମାଧ୍ୟମରେ ସଂରକ୍ଷଣ ବ୍ୟବସ୍ଥା ସଂଯୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, 2005 ବୀରାପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ପ୍ରଶାସନିକ ସଂସ୍କାର ଆୟୋଗ ଲାଟେରାଲ୍ ଏଣ୍ଟ୍ରିକୁ ଅନୁମୋଦନ ପ୍ରଦାନ କରିଥିଲେ। ଏଥିପାଇଁ 2013 ମଧ୍ୟ ଷଷ୍ଠ ବେତନ ଆୟୋଗଙ୍କ ସୁପାରିଶ କରିଥିଲେ। ସରକାର ଏହି ନିଯୁକ୍ତି ପ୍ରକ୍ରିୟାକୁ ସଂସ୍ଥାଗତ ଭାବେ ପରିଚାଳିତ ଏବଂ ସ୍ୱଚ୍ଛ କରିବାକୁ ପ୍ରୟାସ କରିଛନ୍ତି ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର ବଦଲପୁରସ୍ଥିତ ଏକ ବିଦ୍ୟାଳୟରେ ଜଣେ ନାବାଳିକାକୁ ଯୌନ ଉତ୍ପୀଡ଼ନ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ ଦଳ ଗଠନ କରାଯାଇଛି। ବରିଷ୍ଠ ଆଇପିଏସ୍ ଅଧିକାରୀ ଆରତୀ ସିଂଙ୍କ ଅଧୀନରେ ଏହି ଯାଞ୍ଚ ଦଳ କାର୍ଯ୍ୟ କରିବ ବୋଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ସୂଚନା ଦେଇଛନ୍ତି। ଏଥିସହିତ ଏହି ଘଟଣାର ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟରେ ଆବେଦନ କରିବାକୁ ଥାନେ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଫଡ଼ନାବିସ୍ କହିଛନ୍ତି। ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ସନ୍ଦିଗ୍ଧ ମଙ୍କିପକ୍ସ ଭୂତାଣୁ ରୋଗୀଙ୍କ ଚିକିତ୍ସା ପାଇଁ ମାର୍ଗଦର୍ଶିକା ଜାରି କରିଛି। ସନ୍ଦିଗ୍ଧ ରୋଗୀଙ୍କୁ ତୁରନ୍ତ ଏକାନ୍ତ ଭାବେ ରଖିବାକୁ ପରାମର୍ଶ ଦିଆଯାଇଛି। ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ପରୀକ୍ଷା କରିବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ମଙ୍କିପକ୍ସ ରୋଗୀଙ୍କ ପାଇଁ ଏମ୍ସରେ 5ଟି ଶଯ୍ୟା ସଂରକ୍ଷିତ ରଖାଯାଇଛି। ଏହି ରୋଗୀଙ୍କ ପରିଚାଳନା ଓ ଚିକିତ୍ସା ପାଇଁ ସଫଦରଜଙ୍ଗ ହସ୍ପିଟାଲକୁ ମନୋନୀତ କରାଯାଇଛି ବୋଲି ଏମ୍ସ ସୂଚନା ଦେଇଛି। ଦେଶରେ 2023-24 ଆର୍ଥିକ ବର୍ଷରେ ଟେଲିକମ୍ ବ୍ୟବହାର କ୍ଷେତ୍ରରେ ଆଖିଦୃଶିଆ ଅଭିବୃଦ୍ଧି ଘଟିଛି। ପୂର୍ବରୁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା 88 କୋଟି ରହିଥିବାବେଳେ ଗତ ଆର୍ଥିକ ବର୍ଷରେ 7 କୋଟି 30 ଲକ୍ଷ ବୃଦ୍ଧି ପାଇ ଏହି ସଂଖ୍ୟା 95 କୋଟି 40 ଲକ୍ଷରେ ପହଞ୍ଚିଛି। ସେହିପରି ଟେଲିଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା 3 କୋଟି ବୃଦ୍ଧି ପାଇ 120 କୋଟିରେ ପହଞ୍ଚିଛି। କର୍ମକ୍ଷେତ୍ରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ। ଭାରତ ମାଲେସିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାରୁ ମମତା ମହାନ୍ତ ପ୍ରାର୍ଥୀ ମନୋନୀତ ଏବଂ ସନ୍ଦିଗ୍ଧ ମଙ୍କିପକ୍ସ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସ ପକ୍ଷରୁ ମାର୍ଗଦର୍ଶିକା ଜାରି। ସମ୍ବାଦ ଶେଷ ହେଲା।